କାହ୍ନୁଚରଣ ମହାନ୍ତିଙ୍କ ସୁପ୍ରସିଦ୍ଧ ଉପନ୍ୟାସ ହା ଅନ୍ନର ତ୍ରୟୋଦଶ ଭାଗ। ଦୁଃଖ ପରେ ଦୁଃଖ ମାଡ଼ି ଆସୁଛି, ସତେ କି ତାର ବିରାମ ନାହିଁ। ମଣିଷର ବା ଧୈର୍ଯ୍ୟ କେତେ, ସଂସାରରେ ଆହା କରିବାକୁ କେହି ନଥିଲେ ଜୀବନଟା ଏକାବେଳକେ ଅସହନୀୟ ହୋଇଉଠେ। ଅଗଣିତ ଦୁଃଖର ମଝିରେ ଯଦି ମଣିଷ ପଦେ ସହାନୁଭୂତି ସୂଚକ ମିଠା କଥା ବି ଶୁଣିବାକୁ ନ ପାଏ, ଜୀବନଟା ତାକୁ ତିକ୍ତ ଲାଗେ, ଜୀବନଟା ତାକୁ ନିରସ ଶୁଷ୍କ ବୋଧ ହୁଏ। ଯୌବନର ଉଦ୍ଦୀପନା ଭୁଲି ପ୍ରାଣର ମମତା ଛାଡ଼ି ସେ ଖୋଜିବୁଲେ ମୁକ୍ତି ନିଷ୍କୃତି। ଉମାର ସେ ମୁକ୍ତି ନିଷ୍କୃତି କାହିଁ, ତାର ପ୍ରତ୍ୟେକ ଚିନ୍ତାର ଅନ୍ତରାଳରେ ରହି ଭାଗ୍ୟ ଯେପରି ତାକୁ ଉପହାସ କରୁଛି, ଶାନ୍ତି ଏ ଜୀବନରେ ତାର ନାହିଁ। ଆଖି ଆଗରେ ସହସ୍ର ମହାମାନବ ଯେଉଁ ନିୟତିର ପଥ ଅନୁସରଣ କରି ଯନ୍ତ୍ରଚାଳିତ ପରି ଆଗକୁ ଚାଲିଛନ୍ତି, ତାକୁ ମଧ୍ୟ ସେହି ନରସ୍ରୋତରେ ମିଶି ଦୁର୍ଭିକ୍ଷ ରାକ୍ଷସର ଆଗମନୀ ବାର୍ତ୍ତା ପ୍ରଚାର କରି ବୁଲିବାକୁ ହେବ ଦେଶ ସାରା, ଦ୍ୱାରେ ଦ୍ୱାରେ। ଏଥକୁ ଲଜ୍ଜା ଭୟ ଅପମାନ ତା ପକ୍ଷରେ ନାହିଁ। ଲଜ୍ଜା ଭୟ ଯେଉଁମାନଙ୍କୁ କରନ୍ତା ସେମାନେ ତ ସମଦଶାପର୍ଣ୍ଣ, ସେମାନେ ତ ଆଜି ବାଟର ଭିକାରୀ, ପଥର କାଙ୍ଗାଳ। କିନ୍ତୁ ନିରାଶ୍ରୟ ହୋଇ କେତେଦିନ ବା ସେ ପରଦ୍ୱାରରେ ଗୋଡ଼ ଭାଙ୍ଗି ଠିଆ ହେବ, ଦ୍ୱାର ଦ୍ୱାର ବୁଲି ହାତ ପତାଇ ମୁଠିଏ ଖାଇବାକୁ ମାଗିବ? ଭବିଷ୍ୟତରେ ସେ କରିବ କ'ଣ? ଯେଉଁ ଜୀବନଟାକୁ ରଖିବାକୁ ସେ ଏତେ କଷ୍ଟ ସହିବ, ତାର ସେ ଜୀବନଟା ତ ସୁଖରେ ନିଶ୍ଚିନ୍ତରେ କଟିବ ନାହିଁ। ଆଜୀବନ ତାକୁ ଦୁଃଖ ଯନ୍ତ୍ରଣା ନିର୍ଯାତନାର ଭିତର ଦେଇ ମୁଣ୍ଡ ନୁଆଇ ଚାଲିବାକୁ ହେବ। ଏପରି ହିନିମାନିଆ ପଶୁ ଜୀବନ ଧରି ବଞ୍ଚି ରହିବା କି ପ୍ରୟୋଜନ? ଜୀବନଟା ଯେ ରହିବ ତାର ବା ସ୍ଥିରତା କାହିଁ? ତାରି ପରି କେତେ ଲୋକ ତ ନୀତି ଖାଇବା ବିନା ବାଟଘାଟରେ ପଡ଼ି ମରି ସଢ଼ୁଛନ୍ତି। ପଦାକୁ ଗୋଡ଼ କାଢ଼ି ଅନିଶ୍ଚିତର ଆଶ୍ରା ନେଲେ ଦିନେ ତାର ଯେ ସେଇ ଦଶା ନ ହେବ ଏକଥା କିଏ କହିବ? ମା ତାର ଅଣହେଳାରେ ପଡ଼ି ମରିଛି, ଦହଗଞ୍ଜ ଜଞ୍ଜାଳରୁ ମୁକ୍ତି ପାଇଛି, ତା ପାଇଁ ଆଖି ଓଦା କରିବାକୁ ଆଉ କେହି ନାହାନ୍ତି। ଦାଦି ଖୁଡ଼ିଙ୍କର ଅତ୍ୟାଚାର ବେଳକୁ ବେଳ ବଢ଼ିବାର ଲାଗିଛି। ଉମା ଆଉ ସହିପାରୁନାହିଁ, ସେ ବୁଝିପାରିଛି ଦାଦି ଖୁଡ଼ିଙ୍କର ଉଦ୍ଦେଶ୍ୟ, ସେ କିପରି ଘର ଛାଡ଼ି ଚାଲିଯାଉ ନହେଲେ ମରିଯାଉ, ତେବେ ଯାଇ ସେମାନେ ଉମାର ଦାୟିତ୍ୱରୁ ରକ୍ଷା ପାଇବେ, ନିଜର ଛୋଟ ସଂସାରଟିକୁ କୌଣସି ମତେ ଚଳାଇବାକୁ ଚେଷ୍ଟା କରିବେ। ମା ମରିଛି, ଦୁଃଖରେ ତାକୁ ମନ ଇଚ୍ଛା କାନ୍ଦିବାକୁ ବେଳ ନାହିଁ। ଶବ ନେଇ ଲୋକେ ଶ୍ମଶାନରେ ପକାଇବାକୁ ଚାଲିଗଲେ। ଉମା ବାଡ଼ିଆର ସଜନା ଗଛ ମୂଳରେ ବସି ମା କଥା ମନେ କରି କାନ୍ଦିବାକୁ ଲାଗିଲା। ବେଳ ଦ୍ୱିପହର ହେବ, ରେଣୁବୋଉ ବାଡ଼ିଆରକୁ ଆସି ନାକରେ ଲୁଗା ଦେଇ କହିଲେ, କିଲୋ ମା ଅନ୍ଧୁଣୀ ତ ମଲା, ତୋର କ'ଣ ତା ସଙ୍ଗେ ଗୋଡ଼ାଇ ଯିବାକୁ ମନ ହେଉଛି କି? ଉମା ଆଉ କ'ଣ କହନ୍ତା, ତାର ଆଖିର ଲୁହ ଆଖିରେ ଶୁଖିଛି, ମନର ଦୁଃଖ ମନରେ ମରିଛି, ପେଟର କୋହ ପେଟ ଭିତରେ ଲୁଚିଛି। ସେ ତାର ଖୁଡ଼ି ପାଖକୁ ଆସି ତଳକୁ ମୁହଁ ପୋତି ଠିଆ ହେଲା। ରେଣୁବୋଉ ଘୁଞ୍ଚି ଠିଆ ହୋଇ ପୁଣି କହିଲେ, ଆଲୋ ଯିଏ ମଲା ତ ମଲା, ବେଳ ଯେମିତି ପଡ଼ିଛି କିଏ ଯେ ବଞ୍ଚି ରହିବ ନିଷ୍ଠା କରି କେହି କହିପାରିବେ ନାହିଁ। ଆଜି ଯିଏ ଅଛି କାଲି ତାକୁ ଦେଖିବାକୁ ସପନ, ଦୁଃଖ ତ ହେବ, ଦୁଃଖକୁ ଧରି ବସିଲେ କିଛି ଲାଭ ନାହିଁ, ଅଣ୍ଟା ଭିଡ଼ି ବିପଦକୁ ପଛରେ ପକାଇ ଠିଆ ହେଲେ ସିନା ଭଲ, ଯିଏ ଯାଇଛି ତାକୁ ତ ଆଉ ଫେରି ପାଇବା ନାହିଁ। ରେଣୁବୋଉ ନାକର ଲୁଗା ନେଇ ଆଖିରେ ମାରିଲେ, ଉମା କାନ୍ଦିବାକୁ ଲାଗିଲା। ରେଣୁବୋଉ କହିଲେ, ଦେଖ ତ ଘର ଦ୍ୱାରା କିପରି ମଇଳା ହୋଇ ପଡ଼ିଛି, ମାଛି ଗୁଡ଼ା ପଲ ପଲ ହୋଇ ବେଢ଼ୁଛନ୍ତି, ଗନ୍ଧରେ ନାକ ଫାଟି ପଡ଼ୁଛି, ଘରଦ୍ୱାର ସଫା ସୁତୁରା ନ ରଖିଲେ ବେଳକାଳ ଯେପରି ସମସ୍ତେ ତ କାରବାର ହେଉଥାଇଁ, କେତେବେଳେ କୋଉ କଥା, ଠାକୁରାଣୀ ବିଗିଡ଼ିଲେ ତ୍ରାହି ପାଇବାର ଉପାୟ ଆଉ ରହିବ ନାହିଁ। ଟିକିଏ ଥମିଯାଇ ସେ ପୁଣି କହିଲେ, ମୋତେ କିଛି ବଳେଇ ପଡ଼ନ୍ତା ନାହିଁ, ତତେ କହନ୍ତି କାହିଁକି, ତୁ ସେଥିରେ ଘାଣ୍ଟି ହୋଇଛୁ ବୋଲି କହୁଛି, ରେଣୁ ବି ମୋ ପାଖ ଛାଡ଼ି ନିହିମାକେ କାହିଁ ଥୟ ଧରି ରହୁନାହିଁ। ଉମା ମୁଣ୍ଡ ଟେକି ଜିଜ୍ଞାସୁ ନେତ୍ରରେ ତାର ଖୁଡ଼ି ମୁହଁକୁ ଚାହିଁଲା। ସେ କହିଲେ, ଆଉ ଡେରି କରୁଛୁ କାହିଁକି ମା, ଖରା ତାତି ମାଡ଼ି ଆସୁଛି, ଆମକୁ ତ ଆର୍ଖେଇ କରିବାକୁ ପଡ଼ିବ, ଯା ଜାଗାଟାକୁ ଓଳାଓଳି କରି ପବିତ୍ର ପାଣି ପକାଇ ଛୁଞ୍ଚିକନା ମାରିଆଣ, ପାଣି ପାଇଁ ପରଘରକୁ ଖୋସାମତ କରିବାକୁ ଯିବୁ କାହିଁକି, କିଏ ଘରେ ପୁରାଉଥିବ କି ନାହିଁ, କିଏ କାଳେ ନାକ ଛିଞ୍ଚାଡ଼ି କହିବ, ଠାକୁରେ ଗୋଡ଼ ହାତ ଦେଇଛନ୍ତି, ନଈ ଏବେ କେତେ ବାଟ କି, ମୁଁ ସିନା ପର ଝିଅ, ଘରେ ପିଛୁଳି ହୋଇ ପଡ଼ିଲି, ତୋର ମାଆଟା ମରିଛି, ଅସମୟ ବୋଲି ଆଉ ସିନା ବିଚାରିବୁ ନାହିଁ, ମୁଣ୍ଡ ଧୋଇ ଗାଧୋଇବୁ ତ? ରେଣୁବୋଉଙ୍କର ଆଦର ଉଦ୍ଦେଶ୍ୟ ଓ ମିଠା କଥାର ମର୍ମ ସେ ବୁଝିପାରିଲା। ପ୍ରତିବାଦ କି ଆପତ୍ତି କରିବାର ବେଳ ନୁହେଁ, କଲେ ବି ଲାଭ ନାହିଁ, ଭଲରେ କହୁଛନ୍ତି, ନକଲେ ପୁଣି ବାଧ୍ୟ ହୋଇ ତ କରିବାକୁ ପଡ଼ିବ ତାକୁ। ସେ ଦ୍ୱିରୁକ୍ତି ପ୍ରକାଶ ନକରି ବିରସ ମନରେ ବଢ଼ିଣା ଧରି କାମରେ ଲାଗିଗଲା। ଖୁଡ଼ି ଘର ଭିତରକୁ ଗଲେ, ବେଳ ଦ୍ୱିପହର ଗଡ଼ିଗଲାଣି। ଉମା ନଈକୂଳର ଗୋଟିଏ ଛୋଟ ଆମ୍ବ ଗଛ ଛାଇରେ ବସି ଭାବୁଛି। ପାଖରେ ମାଠିଆ ଦୁଇଟି ଉଗୁଡ଼ା ହୋଇଛି, ଆଗରେ ନଈ, ପାଏବାଟ ତତଲା ବାଲି ପାରି ହେଲେ ଛୋଟ ପାଣିଧାର। ଖରା ତାତିରେ ବାଲି ତ ନିଆଁ ଗୁଣ୍ଡା ପରି ତାତିଥିବ, ହୁଳା ବାହାରୁଛି, ପାଣିର ଅବସ୍ଥା ତହୁଁ ବଳିଥିବ, କିଏ ଯେପରି ଫୁଟିଲା ପାଣି ଚୁଲିରୁ କାଢ଼ି ଅଜାଡ଼ି ରଖିଛି। ଚାହିଁ ବସିଥିଲେ ହେବ ନାହିଁ, ପ୍ରାଣ ରହୁ କି ନ ରହୁ ତାକୁ ଏଇ ନିଆଁ ବାଲି ପାରି ହୋଇ ଫୁଟିଲା ପାଣିରେ ଗାଧୋଇବାକୁ ପଡ଼ିବ। ଅଲୋଡ଼ା ଅବେଜ ପ୍ରାଣ, ବିଲେଇ କୁକୁର ଛୁଆଙ୍କର ଜୀବନର ମୂଲ୍ୟ ଅଛି, ମନର ସ୍ୱାଧୀନତା ଅଛି, ଆଶାର ଆକର୍ଷଣ ଅଛି, ତାର ସେସବୁ ନାହିଁ। ସେ ମଣିଷ ପିଲା, କିନ୍ତୁ ଅବହେଳିତ ବାଟର ଧୂଳିକଣା, ନିଜର ନିଜତ୍ୱ ନାହିଁ, ସମୟର ଫୁତ୍କାରରେ ତାକୁ ଉଡ଼ିବାକୁ ହେବ, ଅବସ୍ଥାର ପଦକ୍ଷେପ ମୁଣ୍ଡ ଉପରେ ସହିବାକୁ ପଡ଼ିବ। କିନ୍ତୁ ସେ ଯିବ କିପରି? ଓହ କି ଭୀଷଣ ଦୃଶ୍ୟ, ଦିନ ଦ୍ୱିପହର ସୁଦ୍ଧା ଜନମାନବର ଦେଖା ନାହିଁ। ଡାହାଣ ହାତୀ ନଈକୂଳ ବାଲି ପଡ଼ିଆ ଉପରେ ହାଡ଼କୁଢ଼ ଗଦା ହୋଇଛି। ନରିପୁରର ଯେତେ ଗାଈଗୋରୁ ଖାଇବାକୁ ନ ପାଇ ବସନ୍ତରେ ଫାଟୁଆରେ ମଲେ, ସେମାନଙ୍କର ଅନ୍ତିମ ମିଳନସ୍ଥଳ ଶ୍ମଶାନ। ବର୍ତ୍ତମାନ ମଧ୍ୟ ଗୋଟାଏ ଅକ୍ଷତ ମଢ଼ ହାତ ଗୋଡ଼ ନାଠି ତତଲା ବାଲି ଉପରେ ପଡ଼ିଛି। ପାଖ ଓସ୍ତ ଗଛ ଉପରେ ଦୁଇ ଚାରିଟା ଶାଗୁଣା ପକ୍ଷ ମେଲାଇ ବସି ଏକ ଧ୍ୟାନରେ ଶବଟିକୁ ଚାହିଁ ରହିଛନ୍ତି। ପଲେ କାଉ ନଈକୂଳରେ ବସି ସବୁଆଡ଼କୁ ଚାହିଁ କା କା ହେଉଛନ୍ତି। ବେଳେବେଳେ କେହି କେହି ଉଡ଼ିଯାଇ ଶବଟିର ଆଖି କାନ ଖୁମ୍ପିବାକୁ ଚେଷ୍ଟା କରୁଛନ୍ତି, କିନ୍ତୁ ରକ୍ତମୁଖା କୁକୁର ଗୁଡ଼ାଙ୍କର ଗୁଡ଼ାଗୁଡ଼ି ଦେଖି ଭାଉଁ ଭାଉଁ ଶବ୍ଦ ଶୁଣି ଭୟରେ ପୁଣି ସ୍ୱସ୍ଥାନକୁ ଫେରି ଆସୁଛନ୍ତି। ଦୂରରେ ପଡ଼ିଥିବା ଅନ୍ୟ ଗୋଟିଏ ଛିଣ୍ଡା କଙ୍କାଳ ଦେହରୁ ଖୁମ୍ପି ଖାଇବାକୁ ଉଡ଼ିଯାଉଛନ୍ତି, ପଚା ଗନ୍ଧରେ ନାକ ଫାଟି ପଡ଼ୁଛି। ଆହା, ଉମାର ଅନ୍ଧୁଣୀ ବୋଉଟି, ତାର ମଧ୍ୟ ଆଜି ଏଇ ଅବସ୍ଥା ହୋଇଥିବ। ସେ ବି ଆଜି କାଉ କୁକୁର ବିଲୁଆ ଶାଗୁଣାଙ୍କର ଆନନ୍ଦବର୍ଦ୍ଧକ ଖାଦ୍ୟ ସାମଗ୍ରୀ ହୋଇ ଶ୍ମଶାନ ଭୂଇଁରେ ପଡ଼ିଥିବ। ଉମା ଯାହାର ବକ୍ଷରେ ଯାହାର କୋଳରେ ବଢ଼ି ଆସିଛି, ତାର ଆଜି ଏଇ ଅବସ୍ଥା, ଏଇ ନଶ୍ୱର ଦେହ। କେତେ ଯତ୍ନ ଏହାରି ପାଇଁ, ଏହାର ଶ୍ରୀବୃଦ୍ଧି ପାଇଁ, ଏହାର ଆନନ୍ଦ, ଏହାର ଉତ୍ତେଜନା, କ୍ଷଣିକ ସୁଖ ସମ୍ଭୋଗ ପାଇଁ ଦୁନିଆ ପାଗଳ ହୁଏ କାହିଁକି? ଯୌବନର ସୃଷ୍ଟ ସୌନ୍ଦର୍ଯ୍ୟର ସୃଷ୍ଟି ତେବେ କ'ଣ ଶ୍ମଶାନ ଭୂମି ପାଇଁ? ବାଳିକା ଉମାର ମନ ବଦଳିଲା, ସେ ଦୀର୍ଘଶ୍ୱାସ ଛାଡ଼ି ଆଖି ଫେରାଇଲା ନିଜର ଦେହକୁ। ଯୁବତୀ ସେ, ଦୈନ୍ୟର ତାଡ଼ନା ସହି ମଧ୍ୟ ଯୌବନର ମୋହନୀୟ କମନୀୟତା ତାର ଦେହରେ ଫୁଟି ଉଠିଛି। ତାର ସେ ଶୋଭା ଘୋଡ଼ାଇ ରଖିବାକୁ ସମ୍ବଳ ନାହିଁ। ବହୁଦିନର ଛିଣ୍ଡା ଲୁଗାଟା ପିନ୍ଧି ଲାଜରେ ପଦାକୁ ବାହାରିବାକୁ ସେ ସଙ୍କୁଚିତ ହୁଏ, ଆଉ ଲାଜ କ'ଣ? ଶ୍ମଶାନ ଭୂଇଁରେ ଯୁବତୀର ନଗ୍ନ ଯୌବନ ଭରା ସୌନ୍ଦର୍ଯ୍ୟ ଘୋଡ଼ାଇବାକୁ କେହି ଆସେ ନାହିଁ, ଲୁଗାଖଣ୍ଡେ ନାହିଁ ବୋଲି ସେ କାହିଁକି ଲାଜରେ ସଙ୍କୁଚିତ ହୋଇ ଆଡ଼ ହୋଇ ରହିବ? ତାର ସେଇ ଯୁବତୀ ଦେହଟା ଦିନେ ତ ଏଇ ଶ୍ମଶାନ ଧୂଳିରେ ମିଶିଯିବ। ଦ୍ୱିପହରର ଗରମ ପବନଟା ସିରିସିରି ହୋଇ ନଈ ଉପରୁ ବହି ଆସିଲା। ଉମାର ମୁକୁଳା ଅସଂଯତ କେଶବାସ ଉଡ଼ାଇ ତାକୁ ଅର୍ଦ୍ଧ ଉଲଗ୍ନ କରିଦେଲା। ଉମା କେଶ ସଜାଡ଼ିଲା ନାହିଁ, ତାର ଛିଣ୍ଡା ଲୁଗାଟିକୁ ଟାଣି ଆଣି ମୁକୁଳା ଦେହ ଘୋଡ଼ାଇବାକୁ ଚେଷ୍ଟା କଲା ନାହିଁ। କି ପ୍ରୟୋଜନ ଦିଦିନିଆ ଦେହ, କ୍ଷଣକର ସୌନ୍ଦର୍ଯ୍ୟ ପାଇଁ ଏତେ ଯତ୍ନ କରିବା ଦରକାର ନାହିଁ, ଏତେ ସତର୍କ ହେବା ଲୋଡ଼ା କ'ଣ? ସେ ପୂର୍ବପରି ବସି ରହି ପୁଣି ନିଜ ଚିନ୍ତାରେ ମନ ବୁଡ଼ାଇଲା। ଆଖି ଆଗରେ ଜ୍ୱଳନ୍ତ ବାଲୁକାରାଶି ଉପରେ ମରିଚିକାର ମାୟା ତରଙ୍ଗ ନାଚି ନାଚି ପ୍ରବାହିତ ହେଲା। ସତେ କି ତାର ମନ ଭୁଲାଇବାକୁ? ଘୂର୍ଣ୍ଣିବାୟୁ ଖଣ୍ଡିଆଭୂତ ନଈ ମଝିରୁ ଧୂଳିକଣା ଉଡ଼ାଇ କୂଳକୁ ମାଡ଼ି ମାଡ଼ି ଆସିଲା। ଉମା ଉଠି ଠିଆ ହେଲା। ପିଲାଦିନେ ଖଣ୍ଡିଆଭୂତ ପଛରେ ପିଲା ସାଥିରେ ଗୋଡ଼ାଇ କାଠିକୁଟା ଧରେ ବୋଲି ବାପା ତାକୁ କୁଆଡ଼ୁକୁ ଛାଡ଼ନ୍ତି ନାହିଁ, ବେଳେବେଳେ ସେ ଲୁଚି ପଳାଏ। ହାବୁଡ଼େ ପଡ଼ିଲେ ବାପା ତାକୁ ଡରାଇ କହନ୍ତି, ଭୂତ ଉଡ଼ାଇ ନେବଟି? ଉମାର ମନ ଭିତରେ ସେସବୁ ଦୃଶ୍ୟ ଝାପ୍ସା ହୋଇ ରହିଛି। ତାର ଆଜି ସେ ଚପଳମତି ପିଲା ମନ, ଖେଳୁଆଳ ବୁଦ୍ଧି ନାହିଁ। ବାପାଙ୍କର ସ୍ନେହ ସୁହାଗ ମିଠା କଅଁଳ କଥା ଏଇ ଆକାଶ ପବନ ଭିତରେ କେବେଠୁ ହଜିଯାଇଛି। ମାଟି ଥିଲା, ସେ ବି ଆଜି ଆଉ ନାହିଁ। ଯନ୍ତ୍ରଣା ସନ୍ତୁଳା ଦେହଟି ଧରି ଏକାଏକା ରହିଛି ସେ। ଉମାର ଆଖି ସଜଳ ହେଲା, ସେ ବାଁ ଆଡ଼କୁ ମୁହଁ ଫେରାଇଲା। ଟିକିଏ ଦୂରରେ ନଈକୂଳକୁ ଅଳ୍ପ ବାଟ ଛାଡ଼ି ସେ ଯେଉଁ ଝଙ୍କା ବରଗଛଟି, ତାରି ତଳେ ତାର ସ୍ନେହମୟୀ ମାଆର ପିଣ୍ଡ ଲମ୍ବାଇ ଦେଇ ଆସିଥିବେ। ତାର ଅମୂଲ୍ୟ ଦେହଟିକୁ ବୋଧହୁଏ ବର୍ତ୍ତମାନ ବିଲୁଆ କୁକୁର ଟାଣି ଖାଉଥିବେ। ଉମାର ଦେହ ସିତେଇ ଉଠିଲା, ସେ ଆକାଶକୁ ଚାହିଁଲା। କେତୋଟି ଫୁଲ ଶାଗୁଣା ମଶାଣି ଉପରେ ଉଡ଼ି ଚକ୍କର ଦେଉଛନ୍ତି। ଦୂର କିଆବାଡ଼ ତଳୁ ଗୋଟାଏ ବିଲୁଆ ମନ ଖୁସିରେ ଲାଙ୍ଗୁଳ ଫୁଲାଇ ଏଣିକି ତେଣିକି ତରଙ୍ଗ ତରଙ୍ଗ ହୋଇ ଚାହିଁ ମଶାଣି ଆଡ଼କୁ ଦୌଡ଼ିଛି। ଇଚ୍ଛା ହେଲା ଥରେ ମାଆକୁ ମଶାଣୀ ଭୂଇଁରେ ଶେଷ ଥର ପାଇଁ ଦେଖି ଆସିବ। ବଞ୍ଚିଥିବା ଯାଏ ଆଉ ତ ତାକୁ ଦେଖିପାରିବ ନାହିଁ। ଓହୋ, କି ଅସୁନ୍ଦର, କେଡ଼େ ବିକୃତ, ଭୟଙ୍କର ଦେଖାଯାଉଥିଲା ସେ ମୁହଁଟା ସକାଳେ। ତା ମାଆର ମୁହଁ ତ କେତେ ସୁନ୍ଦର, ଦେଖିବାକୁ ଯିବ କାହାକୁ, କ'ଣ ଦେଖିବ। ମାଟିର ଘଟଟା ଭିତରେ ତାର ମାଆ ବୋଲି ଯେତକ ଥିଲା ସେତକ ଆଜି ମାୟାପୁରରେ, ଅଜଣା ସ୍ୱର୍ଗରେ। ପତ୍ର ଖଡ଼ଖଡ଼ ଶୁଣି ପଛକୁ ଫେରି ଚାହିଁଲା। ବେତବୁଦା କିଆବାଡ଼ କଡ଼ରୁ ବାହାରି ଜଗୁଭାଇ ତାରି ଆଡ଼କୁ ମୁହିଁଛି। ସେ ପ୍ରଥମେ ବିସ୍ମିତ ହେଲା, ପରେ ସଙ୍କୁଚିତ ହୋଇ ଲୁଗାପଟା ସଜାଡ଼ି ମୁହଁ ତଳକୁ ପୋତିଲା। ଜଗୁଭାଇ ପରପୁଅ, ତା ସଙ୍ଗେ ତାର ବା କି ସମ୍ପର୍କ। ମଣିଷର ଦୁଃଖ ଦେଖିଲେ, ବିପଦ କଥା ଶୁଣିଲେ ସାଧାରଣତଃ ମଣିଷ ସହାନୁଭୂତି ଦେଖାଇବାକୁ ଆହା କରିଥାଏ। ଜଗୁଭାଇ ତା ଛଡ଼ା ତା ପାଇଁ ତ ଆଉ ଅଧିକ କିଛି କରିପାରି ନାହିଁ, କରିପାରିବ ନାହିଁ ମଧ୍ୟ। ଖାଇବାକୁ ନପାଇ ପେଟର ଜାଳା ସହି ନପାରି ଯେତେବେଳେ ସେ ଛତରରେ ପଶିବ, ଜଗୁଭାଇ ତାକୁ ଆଉ ଅଟକାଇ ରଖିପାରିବ ନାହିଁ, ପଛରେ ଗୋଡ଼ାଇ ଯିବ ନାହିଁ। ଗାଁର ଆଉ ପାଞ୍ଚଟାଙ୍କ ପରି ସେ ବି ଜଳଜଳ କରି ତାର ଯିବା ବାଟକୁ ଚାହିଁ ରହିଥିବ। ଉମାର ପେଟ ଭିତରୁ କିପରି ଗୋଟିଏ ଅଜଣା କୋହ ଉଠିଲା, ରୁଦ୍ଧ ଆବେଗ, ରୁଦ୍ଧ ଅଭିମାନ, ସତେ ଯେପରି ଲୋତକ ଛଳରେ ତାର ଦୁଇ ଆଖିରୁ ଝରି ପଡ଼ିଲା। ସେ ଆଖି କୋଣରେ ତାର ଜଗୁଭାଇକୁ ଚାହିଁଲା। କେଡ଼େ ମଳିନ ବେଶ, ଧୂଳିରେ ଦେହଟା ଧୂସର ହୋଇଛି, ମୁଣ୍ଡର ବାବୁରି ବାଳ ଖରାରେ ଶୁଖି ପବନରେ ଅଲରା ହୋଇଛି, ମୁହଁ କଳାକାଠ ପଡ଼ିଯାଇଛି, ରକ୍ତ ଚହଟା ନାଲି ଆଖି ଦୁଇଟା ଭୃଲତା ତଳକୁ ଦି ଆଙ୍ଗୁଳ ପଶିଯାଇଛି, ଗାମୁଛା ଖଣ୍ଡି କାନ୍ଧରେ, ହାତରେ ଗୋଟାଏ ଠେଙ୍ଗା। ଜଗୁ ପାଖକୁ ଆସି ଉମାକୁ ଚାହିଁଲା। ଏ କି ବେଶ, ଦାଣ୍ଡର ଭିକାରୁଣୀ ପରି ମଳିନ ବେଶା, ପିନ୍ଧିଲା ଲୁଗାଟିର ଅବସ୍ଥା ନାହିଁ, ସାତ ଗଇଁଠା, ତଥାପି ଦୁର୍ବଳ ଦେହଲତାଟି ଭଲ କରି ଆବୃତ କରିବାର ଉପାୟ ନାହିଁ। ଦରଫୁଟା ଖରା ମଉଳା ମଲ୍ଲିଫୁଲଟି ପରି ମୁହଁଟି ଝାଉଁଳି ପଡ଼ିଛି। ଦିନ କେଇଟାରେ ଏ କି ପରିବର୍ତ୍ତନ। ଉମା, ତାର ଧର୍ମର ଟିକି ଭଉଣୀ ଉମାକୁ ଏପରି ଅବସ୍ଥାରେ ଦେଖିବ ବୋଲି ସେ ଆଶା କରିନଥିଲା। ଉମା ହିଁ ପ୍ରଥମେ ମୁହଁ ଖୋଲି ପଚାରିଲା, ତମେ ଏ ଖରାରେ କେଉଁଠୁ ଆସିଲ। ଜଗୁ ବ୍ୟଥିତ ହେଲା ପରି ଦୁଃଖ ଭରା ଆଖିରେ ତାକୁ ଅନାଇ କହିଲା, ସକାଳୁ ମାମୁଁ ଘରୁ ବାହାରି ତ ଆସୁଛି, ଦେଶର ଅବସ୍ଥା କହିଲେ ନ ସରେ, ଖାଇବାକୁ ନ ପାଇ ନାନା ପ୍ରକାର ରୋଗ ବୈରାଗ୍ୟରେ ଲୋକେ ମରି ମଶାଣିରେ ସଢ଼ୁଛନ୍ତି। ଯେଉଁ ଗାଁରେ ପଶିଲି ଖାଲି କାନ୍ଦ ବୋବାଳି, ଖାଇବା ବିନା ଲୋକେ ବାଟଘାଟରେ ଖପରା ଧରି ପଡ଼ିଛନ୍ତି, ଦେହରେ ହାଡ଼ ଦିଖଣ୍ଡ ଛଡ଼ା ରକ୍ତ ମାଂସର ଦେଖା ନାହିଁ। ଏସବୁ ଦେଖି ମୋର ମନ ବଡ଼ ଉଚ୍ଛନ୍ନ ହେଲା, ଗାଁର ହାଲଚାଲ କ'ଣ ଜାଣିବାକୁ ବ୍ୟଗ୍ର ହେଉଛି। ଆଚ୍ଛା ଉମି, ଆମର ଏ ଗାଁ ମଶାଣିରେ ଗୋଟାଏ ଶବ ଦେଖି ଆସିଲି, ବିଲୁଆ କୁକୁର ଓଟରା ଓଟରି କରି ଖାଉଛନ୍ତି। ଦେଖିବାକୁ ପାଖକୁ ଯାଉଥିଲି, ଗୋଟାଏ ପାଗଳା କୁକୁର ଭାଉଁ ଭାଉଁ ହୋଇ ଧାଇଁ ଆସିଲା, ମୁଁ ତାକୁ ଠେଙ୍ଗା ଦେଖାଇ କୌଣସି ମତେ ଉଦ୍ଧାର ପାଇ ପଳାଇ ଆସିଲି। ମୁଁ ମାମୁଁ ଘରକୁ ଯିବାବେଳେ ଆମ ଗାଁର ତ କେହି ସେପରି ବାଧିକାରେ ପଡ଼ିନଥିଲେ, ହଠାତ୍ ଏପରି କ'ଣ ହେଲା ଯେ କିଏ ମରିଗଲା ଲୋ। ଉମା ଆଉ କି ଉତ୍ତର ଦିଅନ୍ତା, ସେ ଯାହା ଅନୁମାନ କରୁଥିଲା ତାହା ହିଁ ଘଟିଛି। ତାର ନିଷ୍ପ୍ରଭ ଆଖି ଦୁଇଟି ପୁଣି ଲୁହରେ ପୁରି ଉଠିଲା, ଅଧମଉଳା ମନ୍ଦାର ପାଖୁଡ଼ା ଓଠ ଦୁଇଟି ଥରି ଉଠିଲା। ସେ ଆମ୍ବ ଗଛ ଦେହକୁ ଆଉଜି ପଡ଼ି ଦୁଇ ହାତ ପାପୁଲିରେ ମୁହଁ ଘୋଡ଼ାଇ ତୁନି ତୁନି କାନ୍ଦିବାକୁ ଲାଗିଲା। ଜଗୁର ଆଖି ବିସ୍ମୟରେ ବିସ୍ଫାରିତ ହୋଇଗଲା, କାହାକୁ ଖୋଜିଲା ପରି ଚାରିପାଖକୁ ଚାହିଁ କ'ଣ ମନରେ ପାଞ୍ଚି ବଡ଼ ତ୍ରସ୍ତ ହୋଇ ଉମା ପାଖକୁ ଘୁଞ୍ଚିଗଲା। ତା ପିଠିରେ ହାତ ରଖି ଉଦ୍ବିଗ୍ନ ହୋଇ ପଚାରିଲା, ଉମି ଉମି ବୋଉ କାହିଁ ଲୋ। ଉମାର ରୁଦ୍ଧ ବେଦନା ଆଶ୍ରା ପାଇ ଉଛୁଳି ପଡ଼ିଲା, ସେ କିଛି ଉତ୍ତର ନ ଦେଇ କଇଁକଇ ହୋଇ କାନ୍ଦିବାକୁ ଲାଗିଲା। ଜଗୁ ଆଉ ସମ୍ଭାଳି ପାରିଲା ନାହିଁ, ଘଟଣା ଜାଣିବା ଆଗରୁ ତାର ପେଟ ଭିତରଟା ଯେପରି କାନ୍ଦି ଉଠିଲା, ଆଖିରେ ଲୁହ ଢଳ ଢଳ ହେଲା। ସେ ଉମାର ମୁହଁକୁ ଟେକି ବିକଳ କରୁଣ ସ୍ୱରରେ ପଚାରିଲା, କହ ଉମି। କିନ୍ତୁ ଉମିର ଉତ୍ତରକୁ ଆଉ ସେ ଅପେକ୍ଷା କରିପାରିଲା ନାହିଁ। ଉମାର ଲୁହ ଧୁଆ ମୁହଁ, ତା ସଜଳ ଆଖିପତା, ଶୁଖିଲା ଓଠରୁ ସେ ତାର ପ୍ରଶ୍ନର ଉତ୍ତର ପାଇଲା, ତେବେ ସେ ମଶାଣୀ ଭୂଇଁରେ ଯାହାର ଶବ ଦେଖି ଆସିଲା ସେହି ତାର ବୋଉ। ଏତେ ଶୀଘ୍ର ଏପରି ଭାବରେ ଉମିକୁ ନିଆଶ୍ରୀ କରି ବାଘ ପୋଲ ଭିତରେ ଅପନ୍ତରାରେ ଏକୁଟିଆ ଛାଡ଼ି ଯା ଦିଅରଙ୍କ ଅତ୍ୟାଚାରରୁ ଉଦ୍ଧାର ପାଇ ଖସି ଚାଲିଗଲା। ଉମା ଆଜି ନିରକ୍ଷ, ଚାରିଆଡ଼ ତାକୁ ଶୂନ୍ୟ। ଜଗୁର କଣ୍ଠ ରୁଦ୍ଧ ହୋଇ ଆସିଲା, ସେ ଉମାର ହାତ ଦିଓଟି ଧରି ତଳକୁ ଚାହିଁଲା, ମାଠିଆ ଦୁଇଟା ପାଖରେ ଉଗୁଡ଼ା ହୋଇଛି। ଦୁଃଖ ସଙ୍ଗେ ସଙ୍ଗେ ରାଗରେ ତାର ଦେହ ସାରା ଥରି ଉଠିଲା, ଓହ ଲୋକଙ୍କର ଟିକେ ଦୟାମାୟା ନାହିଁ, ଦୁଃଖରେ ଆହାପଦେ କହିବା ତେଣିକି ଥାଉ। ଏ ନିରାଟ ଖରା ନିଚ୍ଛାଟିଆ ଜଳିଲା ଦ୍ୱିପହରଟାରେ ଏକୁଟିଆ ମଶାଣୀ ଘାଟକୁ ପାଣି ପାଇଁ ତାକୁ ପଠାଇଛନ୍ତି। ନିଆଁ ଗୁଣ୍ଡା ପରି ତତଲା ବାଲିରେ ଗୋଡ଼ ଦେଲେ ଫୋଟକା ହେଉଛି କି ନୃଶଂସ, ଏଡ଼େ ବଡ଼ ବିପଦରେ ବି ଗରିବ ଉମାର ପରିତ୍ରାଣ ନାହିଁ। ଜଗୁର ଛାତି ଭିତରଟା କାନ୍ଦି ଉଠିଲା। ସେ ଉତ୍ତେଜିତ ହୋଇ ଉମାର ସଜଳ ମୁଖକୁ ଛାତି ଉପରକୁ ଟାଣି ଆଣି ଭଙ୍ଗା ସ୍ୱରରେ କହିଲା, ତୁନି ହ ତୁନି ହ ଉମି, ତୋର ବୋଉ ସିନା ମରିଛି, ତୋର ଜଗୁ ଭାଇ ତ ବଞ୍ଚିଛି। ଉମା ଧୀରେ ଧୀରେ ଜଗୁର ଛାତି ଉପରୁ ମୁହଁ ଟେକି କେଜାଣି କାହିଁକି ତାର ଅଶ୍ରୁପୂର୍ଣ୍ଣ ଆଖି ଦିଓଟିକୁ ଚାହିଁ ରହିଲା। ଶ୍ରୋତା ବନ୍ଧୁ, ଏଇଠି ଶେଷ ହେଲା କାହ୍ନୁଚରଣ ମହାନ୍ତିଙ୍କ ଉପନ୍ୟାସ ହା ଅନ୍ନର ତ୍ରୟୋଦଶ ଭାଗ। ରହିଲୁ, ନମସ୍କାର।